आकाशवाणी संबलपुर आंचलिक खबर पढ़ुचन संपा राय। जुहार, पहला मुखिया खबर। ओडिशानो पुंजी निवेश करबार के सिंगापुरर भिन्न भिन्न शिल्प संस्थार प्रतिनिधिमानकर संगे आलोचना कले मुख्यमंत्री। राइजे खरीफ धान घिना प्रक्रिया आइष्ठानु हेला मूल, आइबा फेब्रुआरी 18 तारीख नु मूल हेबा युक्त 2 परीक्षा। आउर बात्या दानाथी नुकसानर आकलन करबार के 3 दिनिया ओडिशा गस्ती आसबे केंद्रीय दल। एथर पूरा खबर। मुख्यमंत्री मोहन चरण माझी 4 दिनिया गस्ती सिंगापुर जाइकिरी भिन्न भिन्न शिल्प संस्थार प्रतिनिधि प्रवासी ओडिया मानकु भेटिकरी ओडिशान पुंजी निवेश करबार उपरे आलोचना करिछन। ई बाबदे मुख्यमंत्री कहिछन जे ई 4 दिन भितरे भिन्न भिन्न शिल्प संस्थार प्रतिनिधि मानकर संगे ओडिशान ग्रीन हाइड्रोजेन, ग्रीन एमोनिया, शीतल भंडार मैन्युफैक्चरिंग यूनिट बागिर शिल्प उपरे पुंजी निवेश करबार के आलोचना हेछि। सिंगापुरर प्रवासी ओडियांकर सहज आर भागीदारी ओडिशा के विश्व स्तर के पहुंचाबार थी सशक्त करिछे बोली मुख्यमंत्री कहिछन। इतार सहित मुख्यमंत्री आइबा जानुआरी 8 आर 10 तारीख दिन भुवनेश्वर न हेबार कि थिबार प्रवासी भारतीय दिवस थी जोग देबार के प्रवासी ओडिया मानकु नियुक्ता दैछन। सेन्ता जानुआरी 28 आर 29 तारीख दिन हेबार कि थिबार उत्कर्ष ओडिशा मेक इन ओडिशा कनक्लेव 2025 थी जोग देबार के मुख्यमंत्री भिन्न भिन्न शिल्प संस्थार प्रतिनिधि आर प्रवासी ओडियांकु नियुक्ता देउथिले। राज्य खरीफ धान घिना प्रक्रिया आइष्ठानु मूल हिछि। बरगढ़ जिलान खाद्य जोगाण मंत्री कृष्णचंद्र पात्र धानगिना प्रक्रिया मूल करिछन। जिलार 3 मंडिन आइष्ठानु चाषी माने धान बिकि पारबे। पहला कोलापाणी मंडिनु धान संग्रह होइथिबार बेले पछे अताबिरा आर गोड़भगा मंडिनु धान संग्रह मूल हिछि। आइबाकाल संबलपुर न धानगिना मूल हेबा। ई बाबदे मंत्री श्री पात्र कहिछन जे धानगिनानु नेकिरि बिक्रि तक सबु प्रक्रिया उपरे सरकार तीक्ष्ण नजर रखबे।
केवल बरगढ़ जिले में 3 मंडी माझी शुभारंभ करी काली ठारु अन्य जिला मानक स्टार्ट हम तेणु आज बड़ आनंदर दिन कृषक मानी आम समस्त जे आम सरकार जो कथा देखा से कथा रखिला राज्य जो सीमा अच्छी से सीमा पूरा सीसीटीवी कैमेरा लग जा पेट्रोलिंग व्यवस्था बाहर धान जमी आम राज्य को आस
चाषी मानकनु क्विंटाल पिछा 3,100 टंका थी धान घिना जीवा। केन्द्र सरकार तरफ धारिज होतेबार सर्वनिम्न सहायक मूल्य उपरे राज्य सरकार तरफ क्विंटाल पिछा 800 टंका दिया जीवा। इन जनि दिया जाय पारे जे राज्य सरकार चलती खरीफ ऋतु थी 80 लाख मेट्रिक टन धान घिना लागि लक्ष्य रखिछन। धान घिना प्रक्रिया आबा जानुआरी शेष तक चालबा बोली जना पड़िछे। ई खरीफ ऋतु थी जेन चाषी माने ठीक समयाथी धान नाई बिकि पारबे सेमानकु जिलापालंकर जरिए 7 दिन अत्का समय दियाजिबा बोली खाद्य आर जोगाण मंत्री कृष्णचंद्र पात्र कहिछन। संबलपुर जिलापालंकर कार्यालय न धानघिना बाबदे आज हेइथिबार गुटे समीक्षा बैठक थी जोग देगिरी मंत्री कहिछन जे जिलाके अलगा राज्यर धान जेन्ता नाई आसबा सेथिलागि सीसीटीवी कैमेरा लगाजिबार सहित पेट्रोलिंग गाड़ी बुलबा जेन जागान मंडी नाई न सेन अस्थायी मंडी व्यवस्था कराजिबा बोली मंत्री कहिछन। देवगढ़ जिला परिषद सम्मिलनी कक्ष न खरीफ धान घिना लागि प्रस्तुति बैठक हो जिलापाल कविंद्र कुमार साहूंकर अध्यक्षता होता बैठक थी आइबा मास 13 तारीख नु जिलानु धान घिना जीवा बोली निष्पत्ति निया जाय छि। इ खरीफ ऋतु थी पहला खेपे 19,633 जन चाषी नु 5,50,000 क्विंटाल धान घिनबार लागि लक्ष्य रखा जाय छि। इथिलागि 52 मंडी खुला जीवा। जिलार 3 ब्लॉक न मॉडल मंडी खुला जीवा। फी धान घिना केन्द्र न सीसीटीवी धानर मान निरूपण जंत्रपाति धान उजन जंत्र ठीक करी निरीक्षण करबार के जिलापाल निर्देश देथिले। राज्य उच्च माध्यमिक शिक्षा परिषद सीएचएससी तरफ हेउथबार युक्त 2 वार्षिक परीक्षा 2025 आइबा फेब्रुआरी मासे हेबा। फेब्रुआरी 18 तारीख नु 27 तारीख तक युक्त 2 थियोरी परीक्षा करा जिबा। सेंता जानुआरी 2 तारीख नु 12 तारीख तक प्राक्टिकाल परीक्षा हेबा बोली सीएचएससी तरफ सूचना मिली। मिलिथिबार सूचना अनुसार फेब्रुआरी 18 तारीख दिन विज्ञान आर धंदामूलक विषय थी परीक्षा हेबा। सेंता फेब्रुआरी 19 तारीख दिन कला आर वाणिज्यर थियोरी परीक्षा करा जिबा। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ନମ୍ବର ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ ଆଇବାକାଲ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପନ ହେବା। ଇ ଉତ୍ସବ 3 ଦିନ ଧରିକିରି ଚାଲ୍ବା। ଆଇବାକାଲ ହେବାରକେ ଥିବାର କାର୍ଯ୍ୟକ୍ରମଟି ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ 23 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାମୁଦ୍ରିକ ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରବାର୍ ଲାଗି ଆଇବା 24 ତାରିଖ ଦିନ ଗୋଟେ କେନ୍ଦ୍ରୀୟ ଦଲ ଓଡ଼ିଶା ଗସ୍ତଥି ଆସ୍ବେ ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାୟଙ୍କର ଅଧ୍ୟକ୍ଷତାତି ସାତଜଣିଆ ଦଲ ବାଲେଶ୍ୱର ଭଦ୍ରକ ଆର୍ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ପ୍ରଭାବିତ ଇଲାକାମାନଙ୍କେ ଯାଇକରି କ୍ଷୟକ୍ଷତିର ଆକଳନ କରିବେ। କେନ୍ଦ୍ରୀୟ ଦଲ ଇ 3 ଜିଲ୍ଲା ଗସ୍ତ ସାରିକରି 26 ତାରିଖ ଦିନ ଭୁବନେଶ୍ୱରର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଗୋଟେ ବୈଠକ କରବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 24 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 116 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେର୍ ଘାଏ ପ୍ରସାରଣ କରାଯିବା। ବୌଦ୍ଧ କଚେରୀ ପଡ଼ିଆଠାରେ ଚାଲିଥିବାର ଜିଲ୍ଲାସ୍ତରୀୟ 2 ଦିନିଆ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା ଆଜି ଉଦ୍ଯାପିତ ହୋଇଛି। ଏହି ଉଦ୍ଯାପନୀ ଉତ୍ସବଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନ୍ଏସିର ଚେୟାରମ୍ୟାନ୍ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ। ଏହି ମେଳା ଅବସରରେ ଜିଲ୍ଲାର ସଫଳ ଚାଷୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାନପତ୍ର ଦେଇକରି ପୁରସ୍କୃତ କରାଯାଇଛି। ବୌଦ୍ଧ ଜିଲ୍ଲାର ହାତୀ ଗଣନା ଆଜି ଶେଷ ହୋଇଛି। ଗଲା 14 ତାରିଖନୁ ଗଲାକାଲି ତକ ଜିଲ୍ଲାର 3 ରେଞ୍ଜ ଥି ହାତୀ ଗଣନା କାମ ଚାଲିଥିଲା। ହେଲେ କେନ୍ସି ରେଞ୍ଜ ଥି ଗୋଟେ ବିଲ୍ ହାତୀ ନାଇଁନ ବୋଲି ଜଙ୍ଗଲ ବିଭାଗ ତରଫୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷ 21 ନମ୍ବର ବୈଜ୍ଞାନିକ ଉପଦେଷ୍ଟା କମିଟିର ବୈଠକ ଆଜି ହୋଇଯାଇଛି। ଏଥି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଚାଷୀମାନଙ୍କର ଆୟକେ ଦୁଇଗୁଣା କରବାର୍, ଅର୍ଥକାରୀ ଫସଲ ଡାଏଲ ଆର୍ ତୈଳବୀଜ ଚାଷ୍କେ ଜୋର ଦେବାର ବାଗିର ଭିନ୍ ଭିନ୍ ବିଷୟ ଉପରେ କୃଷି ବୈଜ୍ଞାନିକମାନେ ଆଲୋଚନା କରିଛନ୍। ଖାସ୍ କରି କେନ୍ଦ୍ର ସରକାରଙ୍କର କୃଷି ସଶକ୍ତିକରଣ ଯୋଜନାମାନଙ୍କୁ ଆଇବା ପଛରେ ସୁବର୍ଣ୍ଣପୁର ଜିଲ୍ଲାନ ଭଲ ଭାବେ କାର୍ଯ୍ୟକାରୀ କରବାର୍କେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକଟି ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସର୍ବାଣୀ ଦାସ, ଉପନିର୍ଦ୍ଦେଶକ ସୁଚିସ୍ମିତା ଜେନା ଆର୍ ନାବାର୍ଡ଼ର ଡିଡିଏମ୍ ସତ୍ୟସ୍ୱରୂପ ବେଦାନ୍ତଙ୍କ ସହିତ ଭିନ୍ ଭିନ୍ ଇଲାକାର ଚାଷୀମାନେ ଯୋଗ ଦେଇଥିଲେ। ସମ୍ବଲପୁରର ଦ୍ରବ୍ୟ ଆର୍ ସେବାକର ବିଭାଗ ତରଫ ଗୋଟିଏ GST ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଛି। ଇ ରଥ ସବୁ ବ୍ୟବସାୟୀ ଆର୍ ଟିକସଦାତାମାନଙ୍କୁ ଠିକ୍ ସମୟଥି ରିଟର୍ଣ୍ଣ ଦାଖଲ ଆଉ GST ସର୍ବକ୍ଷମା ଯୋଜନା 2024 ବାବଦେ ସଚେତନ କରାବା। ଇ GST ସଚେତନତା ରଥ ଆଇବା 2 ଦିନ ଧରିକିରି ସମ୍ବଲପୁର ସହରର ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର ଆର୍ ବ୍ୟବସାୟୀ ଜାଗାମାନଙ୍କେ ଯାଇକରି ସଚେତନ କରାବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂ ଶାସିତ ମହାବିଦ୍ୟାଳୟନ ଆଧ୍ୟାତ୍ମିକ ଚିନ୍ତା, ବିଜ୍ଞାନ ଆର୍ ଜ୍ଞାନର ବିକାଶ ଲାଗି ଗୋଟେ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମାଉଣ୍ଟ ଆବୁର ଆଧ୍ୟାତ୍ମିକ ବ୍ରହ୍ମକୁମାର ରୂପେଶ କୁମାର ଆର୍ ବ୍ରହ୍ମକୁମାରୀ ସୁମତୀ ଦିଦିଜୀ ଯୋଗ ଦେଇକରି ଶିକ୍ଷା, ସନ୍ତୁଳନ ଆର୍ ସକାରାତ୍ମକ ଉର୍ଜା ଜୀବନର ସଫଳତା ବାବଦେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମଟି କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସାଧାରଣ ଯାତ୍ରୀଙ୍କର ସୁବିଧାକେ ନଜରଥି ରଖିକରି ରେଳବାଇ ତରଫୁ ଇ ମାସ ଶେଷ ତକ 1000 ସାଧାରଣ ଶ୍ରେଣୀ ବଗି ଲଗାଯିବା ବୋଲି ରେଲ ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ଗଲା 3 ମାସ ଭିତରେ ପାଖାପାଖି 600 ସାଧାରଣ ବଗି ଟ୍ରେନ୍ମାନଙ୍କେ ଲଗାଯାଇଛି। ବାକି ବଗିମାନଙ୍କେ ଆଇବା ମାସର ଶେଷ ତକ୍ ଲଗାଯିବା। ସାଧାରଣ ଶ୍ରେଣୀଥି 1000 ବଗି ଜୁଡ଼ବାରନୁ ଫି ଦିନ 1 ଲକ୍ଷ ରେଲ ଯାତ୍ରୀ ସୁବିଧା ପାଇବେ ବୋଲି ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍। ରାଜ୍ୟର ଭିତ୍ରିଆ ଇଲାକା ନ ଗଲା 3 ଦିନ ହେଲା ତାପମାତ୍ରା କମିକିରି ଶୀତ ବଢ଼ିଛି। ଆଇବା 3 ଦିନ ତକ୍ ଇତି ଜାରି ରହିବା ସେନ୍ତା କୁହୁଡ଼ି ନେଇକରି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଜି ରାତି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି, କେନ୍ଦୁଝର ଆର୍ କନ୍ଧମାଳ ଜିଲ୍ଲାର ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ଅନୁମାନ କରାଯାଉଛି। ଶେଷେ ମୁଖ୍ୟ ଖବର ଫେର୍ ଘାଏ। ଓଡ଼ିଶାନ ପୁଞ୍ଜିନିବେଶ କରବାର୍କେ ସିଙ୍ଗାପୁରର ଭିନ୍ ଭିନ୍ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଖରିଫ ଧାନଗିନା ପ୍ରକ୍ରିୟା ଆଷ୍ଠାନୁ ହେଲା ମୂଲ ଆଇବା ଫେବୃଆରୀ 18 ତାରିଖ ନୁ ମୂଲ ହେବା ଯୁକ୍ତ 2 ପରୀକ୍ଷା ଆଉର୍ ବାତ୍ୟା ଦାନା ଥି ନୁକସାନର ଆକଳନ କରବାରକେ 3 ଦିନିଆ ଓଡ଼ିଶା ଗସ୍ତି ଆସବେ କେନ୍ଦ୍ରୀୟ ଦଳ। ଆଜର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।